ମିସ୍ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ଜାଣିବା ଆଉ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ବିଷୟରେ। ସେ ହେଉଛନ୍ତି ଆନିଶା ଶର୍ମା। ଆନିଶା ଶର୍ମା ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ। ସେ ଛୋଟ ପରଦାରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ସ୍ୱାଭିମାନ ମାଧ୍ୟମରେ ଲୋକଲୋଚନକୁ ଆସିଥିଲେ। ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ସହାୟତାରେ ସେ ଉତ୍ତରଦାୟୀ ଧାରାବାହିକ ମାଧ୍ୟମରେ ଅଭିନୟ ଜଗତକୁ ପ୍ରବେଶ କରିଥିଲେ। ଅଭିନେତ୍ରୀ ହେବା ସହିତ ସେ ମଡେଲିଂ, ଚିତ୍ର ଆଙ୍କିବା ଏବଂ ପୋଷାକ ଡିଜାଇନରେ ମଧ୍ୟ ରୁଚି ରଖନ୍ତି। ସେ ସୋନପୁରରେ ଜନ୍ମଗ୍ରହଣ କରିଥିଲେ। ପାଠପଢ଼ା ସେ ଭୁବନେଶ୍ୱରରେ କରିଥିଲେ। ସେ ହୋଟେଲ ମ୍ୟାନେଜମେଣ୍ଟ ପାଠ ମଧ୍ୟ ପଢ଼ିଛନ୍ତି। ସେ ଧାରାବାହିକରେ ପ୍ରବେଶ କରିବା ପୂର୍ବରୁ ବ୍ୟାଙ୍ଗାଲୁରର ତାଜ୍ ହୋଟେଲରେ କାମ ମଧ୍ୟ କରିଥିଲେ। ସ୍ୱାଭିମାନ ଧାରାବାହିକ ଜରିଆରେ ବ୍ୟାଙ୍ଗାଲୁରରୁ ଭୁବନେଶ୍ୱର ଆସିଥିଲେ। ଯଦିଓ ତାଙ୍କ ପରିବାରର କେହି ଅଭିନୟ ଦୁନିଆରୁ ନୁହନ୍ତି, ତଥାପି ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ଗୋଟିଏ ପରେ ଗୋଟିଏ ଧାରାବାହିକରେ, ଯେପରି ସ୍ୱାଭିମାନ, ଉତ୍ତରଦାୟୀ, ଆଇନାରୀ, ତାଙ୍କର ପରାକାଷ୍ଠା ଦେଖେଇ ଆସୁଛନ୍ତି। ସ୍ୱାଭିମାନ ଏବଂ ଆଇନାରୀ ସେ ସୁଭାଶିଷ ଶର୍ମାଙ୍କ ସହ ଅଭିନୟ କରିଥିଲେ, ଯିଏକି ବର୍ତ୍ତମାନ ତାଙ୍କର ଜୀବନସାଥୀ ଅଟନ୍ତି। 18 ମାର୍ଚ୍ଚ 2016 ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ଏହାର ପାଖାପାଖି 2 ମନ୍ଥ ପରେ 13 ଜୁଲାଇ 2016 ଉଭୟ ପରସ୍ପରକୁ ରାମନାଗେଶ୍ୱର ମନ୍ଦିର ବିଡ଼ାନାସୀ କଟକରେ ବିବାହ କରିଥିଲେ। ବର୍ତ୍ତମାନ ଦୁହେଁ କଟକରେ ଅବସ୍ଥାପିତ ଅଛନ୍ତି। ଆନିଶା 2015 ଓଡ଼ିଆ କଥାଚିତ୍ର ଲଭ୍ ୟୁ ହମେଶା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହି କଥାଚିତ୍ରରେ ଅରିନ୍ଦମ ରାୟଙ୍କ ସହ ଅଭିନୟ କରିଥିଲେ। ଏହାପରେ 2017 ମୁକ୍ତିଲାଭ କରିଥିବା କଥାଚିତ୍ର କାବୁଲା ବାରବୁଲାରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ। ଏହାପରେ 2018 ଓନ୍ଲି ପ୍ୟାର୍‌ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସାଥୀ ତୁ ଫେରିଆର ସୁଟିଂ ଚାଲିଛି। ଏହାଛଡ଼ା ସେ ମଧ୍ୟ ଆଲବମ୍ ଗୀତରେ ଅଭିନୟ କରିଛନ୍ତି। ବାଜେ ପଇଁଚି ନାଚି ଘୁଙ୍ଗୁର, ନିଶ୍ୱାସ ତୋବିନା ଏବଂ ଦିବାନା ଦିବାନୀ। ତେବେ ଫ୍ରେଣ୍ଡସ୍, ଇଏ ତ ଥିଲେ ଆନିଶା, ଯାହାଙ୍କ ବିଷୟରେ ଆଜି ମୁଁ ଆପଣଙ୍କୁ କହୁଥିଲି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ଆମ ମିସ୍ ଓଡ଼ିଶା ଚ୍ୟାନେଲକୁ ଲାଇକ୍, ଶେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁନି। ଥ୍ୟାଙ୍କ୍ ୟୁ।